ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖିଆ ଖବର। ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାର ତହକ ବଢ଼ାବାରକେ ନୂଆଦିଲ୍ଲୀନୁ ହୋଇଥିବାର ବିଶ୍ୱ ହୋମିଓପାଥି ସମ୍ମିଳନୀକେ ଉଦ୍ଘାଟନ କଲେ ରାଷ୍ଟ୍ରପତି। ଓଡ଼ିଶାନୁ ନିର୍ବାଚନ ପ୍ରଚାରଥି ଉତ୍ତରଦାୟିତ୍ୱ ଆଉ ସ୍ୱଚ୍ଛତାକେ ସୁନିଶ୍ଚିତ କରିବାର ଲାଗି ମୁଖ୍ୟ ଶାସନ ସଚିବ ଆଉ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲେ ଭାରତର ନିର୍ବାଚନ ଆୟୋଗ। ସମ୍ବଲପୁରନୁ ଆଇବା ତିନି ମାସ ଭିତରେ କାର୍ଯ୍ୟକ୍ଷମ ହେବା ସି ବ୍ୟାଣ୍ଡ ଡପ୍ଲର ରାଡାର ଆଉ ଉତ୍ତର ପଶ୍ଚିମ ଦିଗୁ ରାଜ୍ୟ ଭିତରକେ ସୁଖା ପବନ ବହିବାର ସମ୍ଭାବନା ଥିବାରୁ ଆଇବା ଶନିବାର ଦିନୁ ବଢ଼ବା ତାପମାତ୍ରା। ବିଶ୍ୱ ହୋମିଓପାଥି ଦିବସ ଅବସରରେ ନୂଆଦିଲ୍ଲୀର ଯଶୋଭୂମି କନ୍କ୍ଲେଭ୍ କେନ୍ଦ୍ରନୁ ଦୁଇଦିନିଆ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉଦ୍ଘାଟନ କରିଛନ୍। ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧାନ ପରିଷଦ ତରଫ ହୋଇଥିବାର ଏହି ସମ୍ମିଳନୀଥି ଅନୁସନ୍ଧାନକେ ବରକସ କରବାର ଆଉ ଦକ୍ଷତା ବଢ଼ାବାର ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଥି ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାକେ ଦହକ ବଢ଼ାବାର ସହିତ ଅନୁସନ୍ଧାନ ଆଧାରିତ ଚିକିତ୍ସା ବିଜ୍ଞାନଥି ହୋମିଓପାଥି ସମୁଦାୟକେ ସକ୍ଷମ କରବାର ସହିତ ସୁରକ୍ଷିତ ଆଉ ବିଶ୍ୱସନୀୟ ସ୍ୱାସ୍ଥ୍ୟ ରକ୍ଷା ଲାଗି ଲୋକର ଆବଶ୍ୟକତାକେ ପୂରଣ କରବାରଟା ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ହୋମିଓପାଥି ଚିକିତ୍ସାର ଜନକ ଡାକ୍ତର ସାମୁଏଲ୍ ହେନିମେନ୍ଙ୍କର ଜନ୍ମଦିନ ଏପ୍ରିଲ୍ ମାସର 10 ତାରିଖ ବିଶ୍ୱ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି। ଭିନ୍ ଭିନ୍ ରୋଗର ଚିକିତ୍ସା ଲାଗି ହୋମିଓପାଥି ଗୋଟିଏ ବିକଳ୍ପ ଚିକିତ୍ସା ପଦ୍ଧତି ଆଏ। ପୃଥିବୀର 80 ଅତ୍କାଦେଶ ହୋମିଓପାଥି ଚିକିତ୍ସାକେ ଗ୍ରହଣ କରିଛନ୍। ପକ୍ଷାଘାତ, ମାନସିକ ରୋଗ ଆର୍ ଜୀବନଶୈଳୀ ସାଙ୍ଗେ ଜଡ଼ିତ ଉଚ୍ଚ ରକ୍ତଚାପନୁ ନେଇକରି ମଧୁମେହ, ଗ୍ୟାଷ୍ଟ୍ରିକ୍, ସ୍ନାୟୁରୋଗ ହୋମିଓପାଥି ଚିକିତ୍ସାଥି ଭଲ ହୋଇପାରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୋମିଓପାଥି ଚିକିତ୍ସାକେ ମାନ୍ୟତା ଦେବାର ସହିତ ଏହି ଚିକିତ୍ସାର ଗୁଣବତ୍ତା ରହିଛି ବୋଲି କହିଛି। ସବୁଠାରୁ ଜରୁରୀ କଥା ହେଉଛି ହୋମିଓପାଥି ଔଷଧ କେନ୍ସି ପାର୍ଶ୍ୱ ପ୍ରତିକ୍ରିୟା ନାଇଥାଏ। ହୋମିଓପାଥି ଡାକ୍ତରଙ୍କର ପରାମର୍ଶ ଅନୁସାରେ ଠିକ୍ ଭାବେ ଔଷଧ ଖାଇଲେ ରୋଗୀର ରୋଗ ପୂରାପୂରି ଠିକ୍ ହୋଇଥିସି। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ସହଯୋଗଥି ହୋମିଓପାଥି ଚିକିତ୍ସା ଦେଶେ କାର୍ଯ୍ୟକାରୀ ହୋଇପାରୁଛି। ଏ ବଛରର ହୋମିଓପାଥି ଦିବସର ବାର୍ତ୍ତା ରହିଛି ଗବେଷଣାକେ ତହକ ଦେଇକରି ଦକ୍ଷତାର ବିକାଶ। ଭୋଟ୍ ପ୍ରଚାର ବେଳେ ଉତ୍ତରଦାୟିତ୍ୱ ଆର୍ ସ୍ୱଚ୍ଛତାକେ ସୁନିଶ୍ଚିତ କରିବାର ଲାଗି ନିର୍ବାଚନ ଆୟୋଗ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କେ ନିର୍ବାଚନ ବାବଦ ପ୍ରଚାରପତ୍ର, ପୋଷ୍ଟର, ବ୍ୟାନର, ପାମ୍ପ୍ଲେଟ୍ମାନଙ୍କେ ପ୍ରିଣ୍ଟିଂ ସଂସ୍ଥା ଆର୍ ପ୍ରକାଶକଙ୍କର ନାଁ ଠିକନା ଛାପବାର ଲାଗି ଜବରାନ କରିଛନ୍। ଜନପ୍ରତିନିଧି ଆଇନ ଅନୁସାରେ ମୁଦ୍ରକ ଆଉ ପ୍ରକାଶକଙ୍କର ନାଁ ଆର୍ ଠିକନା ପାମ୍ପ୍ଲେଟ୍, ପୋଷ୍ଟର ଆଉ ବ୍ୟାନରମାନଙ୍କେ ପ୍ରିଣ୍ଟିଂ ସଂସ୍ଥା ଆର୍ ପ୍ରକାଶକଙ୍କର ନାଁ ଠିକନା ନାଇଥିଲେ ଗ୍ରହଣୀୟ ନାଇଁ ହୁଏ ବୋଲି କମିଶନ ତରଫ କୁହାଯାଇଛି। ଓଡ଼ିଶା ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଆର୍ ସିକିମ୍ ମୁଖ୍ୟ ଶାସନ ସଚିବ ଆଉ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଏ ବାବଦେ ଜଣାଇ ଦିଆଯାଇଛି। ନିର୍ବାଚନ କମିଶନଙ୍କ ତରଫ ଏହି ଚାରି ରାଜ୍ୟକୁ ଦିଆଯାଇଥିବା ଚିଠିଟି କୁହାଯାଇଛି ଯେ ନିର୍ବାଚନ ବାବଦ ପ୍ରଚାରପତ୍ର, ପୋଷ୍ଟର, ବ୍ୟାନର, ପାମ୍ପ୍ଲେଟ୍ମାନଙ୍କେ ସର୍ବସାଧାରଣ ଜାଗାନୁ ଲଗାଯିବାର ଆଘନୁ ବିଜ୍ଞାପନ ଅନୁମୋଦନ ଦାୟିତ୍ୱଥି ଥିବାର କର୍ତ୍ତୃପକ୍ଷଙ୍କଠାରୁ ପ୍ରମାଣପତ୍ର ଆନ୍ବାରକେ ପଡ଼୍ବା। ପ୍ରମାଣପତ୍ର ଆନି ସାରିଲା ଉତରୁ ରାଜନୈତିକ ଦଳ ଆର୍ ପ୍ରାର୍ଥୀମାନେ ସେମାନଙ୍କର ବିଜ୍ଞାପନ ପ୍ରଦର୍ଶନ କରିପାରିବେ। ମୁଦ୍ରକ ଆଉ ପ୍ରକାଶକଙ୍କର ନାଁ ନାଇଥିବାର ପ୍ରଚାରପତ୍ର, ପୋଷ୍ଟର, ବ୍ୟାନର, ପାମ୍ପ୍ଲେଟ୍ ବାବଦେ ଅଭିଯୋଗ ପାଇଲା ଉତାରୁ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍। କମିଶନଙ୍କର ଏହି ନିଷ୍ପଭିକେ ପୌର ସଂସ୍ଥା, ସ୍ଥାନୀୟ ପ୍ରଶାସନ ଆର୍ ରାଜନୈତିକ ଦଳମାନଙ୍କେ ଜଣାବାର ଲାଗି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ତାଙ୍କର ଚିଠିଟି ମୁଖ୍ୟ ଶାସନ ସଚିବ ଆଉ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍। ରାଇଜେ ଚାରିଟା ଖେପେ ହେବାରକେ ଥିବାର ନିର୍ବାଚନ ମେ ମାସର 13 ତାରିଖନୁ ମୂଲ ହୋଇକରି ଜୁନ୍ ମାସର 1 ତାରିଖ ତକ୍ ଚାଲବା। ପହିଲା ଖେପେ ନିର୍ବାଚନ ଲାଗି ଏ ମାସର 18 ତାରିଖଟି ବିଜ୍ଞପ୍ତି ବାହାରବା ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫ କୁହାଯାଇଛି। ଏ ମାସର 25 ତାରିଖ ଦିନ ପହିଲା ଖେପ ଭୋଟ୍ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରବା ଆର୍ 29 ତାରିଖ ନାମାଙ୍କନ ପ୍ରତ୍ୟାହାର କରବାର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ 26 ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା। ରାଜ୍ୟ ପହିଲା ଖେପେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଆର୍ କୋରାପୁଟ ସଂସଦୀୟ କ୍ଷେତ୍ର ସହିତ 28 ବିଧାନସଭା ଆସନ ଲାଗି ଭୋଟ୍ ହେବା। ରାଜ୍ୟ ଆଇବା ସାଧାରଣ ନିର୍ବାଚନକେ ଶାନ୍ତି ଶୃଙ୍ଖଳା ସହିତ ସାରବାର ଲାଗି ମାଓବାଦୀ କାର୍ଯ୍ୟକଳାପ ଆୟତ କରବାରକେ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କର ଅଧ୍ୟକ୍ଷତାଥି ଆଜି ଗୋଟିଏ ଉଚ୍ଚା ଦର୍ଜାର ବୈଠକ ହୋଇଯାଇଛି। ବୈଠକଥି ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ୍ତ ସିଂ, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ନିର୍ବାଚନ ସମୟଥି ମାଓବାଦୀ ଆର୍ ନକ୍ସଲ କାର୍ଯ୍ୟକଳାପକେ ରୋକବାର ଦିଗେ ରଣନୀତି ପ୍ରସ୍ତୁତ କରିଛନ୍। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ବିଲ୍ ବୈଠକଥି ଆଲୋଚନା ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରନୁ ଆଇବା ତିନି ମାସ ଭିତରେ ଡପ୍ଲର ରାଡାର କାମ କରବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସମ୍ବଲପୁରନୁ ଲଗାଯିବାରକେ ଥିବାର ସି ବ୍ୟାଣ୍ଡ ଡପ୍ଲର ରାଡାରର ସବୁ ଯନ୍ତ୍ରପାତି ଏ ଭିତରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରନୁ ପହଞ୍ଚି ସାରିଛି। ଖୁବ୍ ଜଲ୍ଦି ଏସବୁ ସମ୍ବଲପୁର ପଠାଯିବା ବୋଲି ସୂଚନା ମିଳିଛି। ଏନୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟ ସରକାର ସମ୍ବଲପୁର ଜମାଦାରପାଲିନୁ ଡପ୍ଲର ରାଡାର କେନ୍ଦ୍ର ସ୍ଥାପନା କରବା ଲାଗି ଜମି ସହିତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍। ରାଜ୍ୟର ସବୁ ଘରୁଆ ଆର୍ ଅନୁଦାନ ପାଇଥିବାର ଓଡ଼ିଆ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ପଢ଼ା ବହି ଦିଆଯିବା ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ଏ ବାବଦେ ଜିଲ୍ଲା ଶିକ୍ଷା ଅଧିକାରୀ ଆର୍ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇକରି ଛାତ୍ରଛାତ୍ରୀମାନଙ୍କର ତାଲିକା ମଗାଯାଇଛି। ଏକନୁ ଆଠ କ୍ଲାସ ତକ୍ ନାଁ ଲେଖିଥିବାର ଛାତ୍ରଛାତ୍ରୀମାନଙ୍କୁ ଚଳିତ ଶିକ୍ଷାବର୍ଷରେ ମାହାଲିଆ ପଢ଼ା ବହି ବଣ୍ଟାଯିବା ବୋଲି ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ସୂଚନା ମିଳିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଖାତା ଦୁଇ ନମ୍ଘର ଖେପ ମୂଲ୍ୟାୟନ ଚାଲିଛି। ଆଇବା 20 ତାରିଖ ତକ୍ ମୂଲ୍ୟାୟନ ଚାଲବା। ରାଜ୍ୟର 69 ଅଫ୍ଲାଇନ୍ ଆର୍ 41 ମୂଲ୍ୟାୟନ କେନ୍ଦ୍ରନୁ ଦୁଇ ନମ୍ଘର ଖେପର ଖାତା ଦେଖା ଚାଲିଛି। 7000 ଏତକା ଶିକ୍ଷକ ଶିକ୍ଷୟିତ୍ରୀ ଦୁହି ମୂଲ୍ୟାୟନ ପ୍ରକ୍ରିୟାଥି ସାମିଲ ହୋଇଛନ୍। ଧାରିତ ସମୟ ଭିତରେ ମୂଲ୍ୟାୟନ ଶେଷ ହୋଇକରି ମେ ମାସର 13 ତାରିଖ ଭିତରେ ପରୀକ୍ଷାଫଲ ବାହାର କରାଯିବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ତରଫରୁ କୁହାଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲା ମାସର 20 ତାରିଖ ଦିନ ଯୁକ୍ତ ଦୁଇ ପରୀକ୍ଷା ସରିଥିଲା ଆର୍ 22 ତାରିଖନୁ ଖାତା ଦେଖା କାମ ମୂଲ ହୋଇଥିଲା। ଏ ଭିତରେ ପହିଲା ଖେପ ଖାତା ସୁଦ୍ଧା କାମ ସରିସାରିଛି। ଭୋଟର ଭେରିଫାଏବୁଲ ପେପର ଅଡିଟ୍ ଟ୍ରାଏଲ ଭିଭିପାଟ୍ ମେସିନ୍ମାନଙ୍କର ଫେରଘାଏ ଯାଞ୍ଚ କରବାର ଲାଗି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଇବା 16 ତାରିଖ ଦିନ ଶୁଣାଣି କରିବେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଆର୍ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇକରି ହୋଇଥିବାର ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ। ଏ ବାବଦ ମାମଲାମାନଙ୍କେ ଗଲାକାଲି ତାଲିକାଭୁକ୍ତ କରାଯାଇଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ଜରିଏ ମତଦାନ ସମିଆତି ଜଣେ ଭୋଟରଙ୍କର ଭୋଟ୍ ଠିକ୍ ଚିହ୍ନାତି ପଡ଼ିଛେ କି ନାହିଁ ସେ ବାବଦେ ଯାଞ୍ଚ କରବାର ଲାଗି ଭିଭିପାଟ୍ନୁ ଗୋଟେ କାଗଜ ସ୍ଲିପ୍ ବାହାରସି। ସେଥି ଭୋଟରମାନେ ଭୋଟ୍ ଦେଇଥିବାର ପ୍ରାର୍ଥୀଙ୍କର ନାଁ ଆର୍ ଚିହ୍ନା ରହିଥିସି। କେନ୍ସି ପ୍ରକାର ବିବାଦ ହେଲେ ଏ ସ୍ଲିପ୍ମାନଙ୍କେ ଯାଞ୍ଚ କରାଯିବାର ବ୍ୟବସ୍ଥା ରହିଛି। ଆଇବା ସାଧାରଣ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ସମିଆତି ଜଣେ ପ୍ରାର୍ଥୀ ତାଙ୍କର ସବୁ ଅସ୍ଥାବର ସମ୍ପତ୍ତି ତାଲିକା ଦେବାର ଦରକାର ନାହିଁନ ବୋଲି ସୁପ୍ରିମକୋର୍ଟ ଫଟିକ୍ ଭାବେ କହିଛନ୍। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅନିରୁଦ୍ଧ ବୋଷ ଆର୍ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇକରି ହୋଇଥିବା ଖଣ୍ଡପୀଠ ଗଲାକାଲି ଏହି ରାୟ ଦେଇଛନ୍। 2019 ନିର୍ବାଚନଥି ଅରୁଣାଚଳ ପ୍ରଦେଶର ତେଜୁ ବିଧାନସଭାକେ ନିର୍ବାଚିତ ହୋଇଥିବାର ଜଣେ ସ୍ୱାଧୀନ ବିଧାୟକଙ୍କର ବିରୁଦ୍ଧେ ଆଗତ ହୋଇଥିବାର ଅସ୍ଥାବର ସମ୍ପତ୍ତି ଦାଖଲ ନାହିଁ କରିଥିବାର ମାମଲାର ଶୁଣାଣି କରିକରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍। ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅଧୀନତି ଥିବାର ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ପୁଲିସ୍ ଆଉ ମାଓବାଦୀମାନଙ୍କର ଭିତରେ ଗୁଲି ବିନିମୟ ହୋଇଛି। ଏଥି କେହି ମୃତାହତ ନାହିଁ। ଘଟଣା ଜାଗାରୁ ନକ୍ସଲମାନେ ବ୍ୟବହାର କରୁଥିବାର ଭିନ୍ ଭିନ୍ ସାମଗ୍ରୀ ଜବତ କରାଯାଇଛି ବୋଲି ବରଗଡ଼ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା କହିଛନ୍। ନକ୍ସଲମାନେ ହିଂସା ଛାଡ଼ିକରି ସମାଜର ମୁଖ୍ୟଧାରାଥି ସାମିଲ ହୁଅନ୍ ବୋଲି ବରଗଡ଼ ଏସ୍ପି କହିଛନ୍। ସମ୍ବଲପୁର ମାଝିପାଲି ଓଡ଼ିଶା ମେଡିକାଲ କଲେଜ ଅଫ୍ ହୋମିଓପାଥି ଆଣ୍ଡ ରିସର୍ଚ୍ଚ ନ ବିଶ୍ୱ ହୋମିଓପାଥି ଦିବସ ହୋଇଯାଇଛି। ଏ ଅବସରରେ ଗୋଟିଏ ବୈଜ୍ଞାନିକ ସେମିନାରର ଆୟୋଜନ କରାଯାଇଥିଲା। ହୋମିଓପାଥି ଜରିଏ ଭିନ୍ ଭିନ୍ ଜଟିଳ ରୋଗର ଚିକିତ୍ସା ବାବଦେ ଆଲୋଚନା କରାଯାଇଥିଲା। ଉତ୍ତର ପଶ୍ଚିମ ଦିଗୁ ସୁଖା ପବନ ବହିବାର ସମ୍ଭାବନା ଥିବାରୁ ଆଇବା ଶନିବାର ଦିନ ତାପମାତ୍ରା ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଖାସକରି ରାଜ୍ୟର ଭିତରୀ ଇଲାକା ଆର୍ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାର ତାପମାତ୍ରା 40 ଡିଗ୍ରୀରୁ ଅତ୍କାର ହେବା। ସେଆଡ଼େ କାଲବୈଶାଖୀ ବର୍ଷା ଲାଗି ଗଲା 2 ଦିନ ତଳେ ତାପମାତ୍ରା 6 ଡିଗ୍ରୀ କମିଥିଲା। ପ୍ରମାଣଭିତ୍ତିକ ବୈଜ୍ଞାନିକ ଚିକିତ୍ସାର ତହକ ବଢ଼ାବାରକେ ନୂଆଦିଲ୍ଲୀନୁ ହୋଇଥିବାର ବିଶ୍ୱ ହୋମିଓପାଥି ସମ୍ମିଳନୀକେ ଉଦ୍ଘାଟନ କଲେ ରାଷ୍ଟ୍ରପତି। ଓଡ଼ିଶାର ନିର୍ବାଚନ ପ୍ରଚାରଥି ଉତ୍ତରଦାୟିତ୍ୱ ଆଉ ସ୍ୱଚ୍ଛତାକେ ସୁନିଶ୍ଚିତ କରବାର ଲାଗି ମୁଖ୍ୟ ଶାସନ ସଚିବ ଆଉ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲେ ଭାରତର ନିର୍ବାଚନ ଆୟୋଗ। ସମ୍ବଲପୁରନୁ ଆଇବା 3 ମାସ ଭିତରେ କାର୍ଯ୍ୟକ୍ଷମ ହେବା ସି ବ୍ୟାଣ୍ଡ ଡପ୍ଲର ରାଡାର ଆଉ ଉତ୍ତର ପଶ୍ଚିମ ଦିଗୁ ରାଜ୍ୟ ଭିତରକେ ସୁଖା ପବନ ବହିବାର ସମ୍ଭାବନା ଥିବାରୁ ଆଇବା ଶନିବାର ଦିନ ବଢ଼ବା ତାପମାତ୍ରା। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।